आकाशवाणी संबलपुर आंचलिक खबर पढ़ुचन रुतांजलि त्रिपाठी जुहा। पहला मुख्य खबर, सुभद्रा योजनार पहला किस्ती 4 नंबर खेप साहज टंगा इमासर 8 तारीख थी दिया जिबा कहले उपमुख्यमंत्री प्रभाती परिडा। आज पवित्र श्रीपंचमी तिथिन शिक्षानुष्ठान मानके हेचे देवी सरस्वतीकर पूजा। पुरीन महाप्रभुकर विश्व प्रसिद्ध रथजात्रा लागि हेचे रथकाठ अनुकूल नीति। द्रव्य आउ सेवाकर जीएसटी गला मासे 1,95,000 कोटी टंका नो अटका हेचे राजस्व संग्रह। आउर राज्ये तापमात्रा बढ़वार सहित शीत कमिचे। आज बलांगीर न दिन सबुन जहताते 36.7 डिग्री सेल्सियस। सुभद्रा योजनार पहला किस्ती 4 नंबर खेप साहज टंका इमासर 8 तारीख तक दिया उपमुख्यमंत्री प्रभाती परिडा कहिचन। गणमाध्यम के सूचना देकरी श्रीमती परिडा कहिचन ई खेपे जाजपुर जिलानु सुभद्रा साहज टंका दिया जिबा। आयबा काल आर परदिन हिताधिकारी माने बैंक जाइकरी एनपीसीआई जांच करबार के श्रीमती परिडा परामर्श देइचन।
चतुर्थ पर्यायर सुभद्रा टंका हिताधिकारी को आसंता फेब्रुआरी 8 तारीख रे मिलबो। आमे जाजपुर रु पाखापाखी जिते हिताधिकारी हे जाइथिबे समस्त को सुभद्रा दिया जिवो। पाखापाखी 25% क्लियर हेछि तथापि आहुरी 2.5 लाख बाकी अछन्ति। जेंति बायोमेट्रिक रो प्रॉब्लम अछि कि एनपीसीआई रो प्रॉब्लम अछि केवल बैंक को टिके जाइकिने निज अकाउंट ता देखि देले हे जिवो।
इन जनई दे जाई पारे जे गला बछर सेप्टेम्बर 17 तारीख थी सुभद्रा योजनार शुभारंभ हेतिला। यहा दितक 80 लाख हिताधिकारी सुभद्रा योजनार साहज टंका पाई सारिचन। आयबा मार्च मास 8 तारीख अंतर्जातीय महिला दिवस दिन सुभद्रा योजनार 2 नंबर किस्ती पहला खेप टंका दिया जिबा बोली सरकार घोषणा करिचन। केन्द्र सरकार आयबा हप्ताती संसद नुआ आयकर बिल आनबे। नुआ आईन सरल आर टिकस बाबद के कमाबार्थी साहज करबा बोली अर्थमंत्री निर्मला सीतारमण गलाकाल तांकर बजेट अभिभाषण ती कहिथिले। टिकसदाता मानकर लागि इ नुआ आयकर बिल बुझबारटा सहज हेबा आउ इतार जरिए बकेया टिकस हिसाब करबार आर आयकर रिटर्न फाइल करबारटा सहज हेबा बोली अर्थमंत्री कहिछन। आयकर आईन 1961 बिल केतेरा संशोधन कराजिबा बोली श्रीमती सीतारमण तांकर अभिभाषण ती कहिछन। इन जनई दिया जाई परे जे गलाकाल बजेट थी 12 लाख टंका तक कमानी उपरे टिकस देबार के नाई पड़े बोली अर्थमंत्री घोषणा करिछन। केन्द्र सरकार 2025-26 बजेट थी रेल मंत्रालय के 2,52,000 कोटी टंका मंजूर करिछन। इतार सहित गला आर्थिक बचरे 10,000 कोटी टंका अतिरिक्त टंका मंजूर करिछन। रेल मंत्रालय के मोट 2,62,000 कोटी टंका अनुदान रेलवे सहित देशर विकास धारा के गति देबा आउ विकसित भारत लक्ष्य पूरण दिगे बड़ भूमिका नेबा बोली रेल आर सूचना प्रसारण मंत्री अश्विनी वैष्णव कहिछन। इ बाबदे सूचना देकरी रेल मंत्री श्री वैष्णव कहिछन इ बजेट थी रेल मंत्रालय सारा देशे द्रुत सुरक्षित आउ सुगम रेल यात्रा सुनिश्चित करि पारबा। आयबा 2-3 बछर भितरे देशे 200टा नुआ वंदे भारत ट्रेन 100टा अमृत भारत ट्रेन 50टा नमो भारत रैपिड रेल आर 17,500टा जनरल कोच बनै पारबा बोली रेल मंत्री श्री वैष्णव कहिछन। बजेट अनुमोदन लागि श्री वैष्णव केन्द्र सरकारको धन्यवाद जनैछन्। केन्द्र सरकार इ बछर बजेट थी शिक्षा मंत्रालय के 1,28,650 कोटी टंका मंजूर करिछन जेनटाकि गला आर्थिक बछर ठानु 6.22% अधिकाए बोली केन्द्र शिक्षामंत्री धर्मेन्द्र प्रधान कहिछन। इ बाबदे सूचना देकरी केन्द्रमंत्री श्री प्रधान कहिछन घरोई क्षेत्र जरिए गवेषणा विकास आर सृजन लागि 20,000 कोटि टंका एआई कौशल केन्द्र स्थापना लागि 500 कोटि स्कूल शिक्षा आ साक्षरता विभाग के 78,572 कोटि उच्च शिक्षा विभाग के 50,077 कोटि 95 लाख स्वयंशासित शिक्षानुष्ठान मान 42,732 कोटि टंका केन्द्र सरकार बजेट थी मंजूर करिछन। इ टंका देशे शिक्षा व्यवस्था के आहुरी बरकस करबार सहित 2047 विकसित भारत लक्ष्य के पूरण करबा बोली केन्द्र शिक्षामंत्री श्री प्रधान कहिछन। आयबा आर्थिक बछर 2025-26 थी केन्द्रीय टिकस बाबदे राज्य के अटका 9,176 कोटि टंका मिलवा सेन्ता केन्द्रीय अनुदान बाबदे राज्य 6,798 कोटि टंका पाइबा। आयबा आर्थिक बछरे ओडिशा केन्द्र सरकार कन्नु 15,974 कोटि टंका अटका पाइबा बोली बजेट अनुदान जनापड़िछे। ଆଜ ପବିତ୍ର ଶ୍ରୀପଞ୍ଚମୀ ମାଘମାସର ଉଜ୍ଜଲ ପଖର ପଞ୍ଚମୀ ତିଥି ନ ବାଗଦେବୀ ସରସ୍ୱତୀଙ୍କ ପୂଜା ଆରାଧନା କରାଯାଇଛି। ସରସ୍ୱତୀ ପୂଜା ଲାଗି ଗାଁ ଗହଳୁ ନେଇକରି ଶିକ୍ଷାନୁଷ୍ଠାନମାନଙ୍କେ ସରସ୍ୱତୀଙ୍କର ପୂଜା କରାଯାଇଛି। ଆଜି ଭିନ୍ ଭିନ୍ ଜାଗାନ ଛୁଆମାନଙ୍କୁ ପହେଲା କରି ଖୋଡ଼ି ଛୁଆ ଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବସନ୍ତ ପଞ୍ଚମୀର ପବିତ୍ର ଉଲ୍ଗୁନେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍। ଏହି ଦିବସର ମହତ୍ତ୍ୱ ବାବଦେତ କହିକରି ରାଷ୍ଟ୍ରପତି ଭାରତକେ ବିଶ୍ୱର ଜ୍ଞାନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ଲାଗି ପ୍ରାର୍ଥନା କରିଛନ୍। ଏହି ଉଲ୍ଗୁନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସନ୍ତ ପଞ୍ଚମୀ ଆର୍ ସରସ୍ୱତୀ ପୂଜା ଲାଗି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଶ୍ରୀପଞ୍ଚମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ମା ସରସ୍ୱତୀଙ୍କର କରୁଣାନୁ ସମକର ଜୀବନ୍ତୀ ଜ୍ଞାନ ସୁଖ ଶାନ୍ତି ଆର୍ ସମୃଦ୍ଧି ଭରିଯାଉ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୀଣାପାଣି ମା ସରସ୍ୱତୀଙ୍କର ଆଶୀର୍ବାଦନୁ ଛାତ୍ରଛାତ୍ରୀମାନଙ୍କର ଜୀବନ ଜ୍ଞାନର ଆଲୋକତି ଆଲୋକିତ ହେଉ ବୋଲି କାମନା କରିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସରସ୍ୱତୀ ପୂଜା ଅବସରରେ ଶୁଭକାମନା ଜଣାଇକରି କହିଛନ୍, ଆଜିର ଶୁଭଦିନ ଜ୍ଞାନ ବିଦ୍ୟା ଆର୍ କଳାର ଦେବୀ ମା ସରସ୍ୱତୀଙ୍କୁ ସମର୍ପିତ, ଯିଏକି ଆମକୁ ସଦ୍ବୁଦ୍ଧି ବିବେକ ଆର୍ ସୃଜନଶୀଳତାର ଆଶୀର୍ବାଦ ଦେଇଛନ୍। ଶ୍ରୀପଞ୍ଚମୀ ତିଥିନ ଆଜ ପୁରୀନ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ବନାବାରକେ ରଥକାଠ ଅନୁକୂଳ ହୋଇଯାଇଛି। ମା ସରସ୍ୱତୀଙ୍କଠାରେ ପୂଜା ଉତ୍ରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାମ୍ନାନ ରଖାଯାଇଥିବା ତିନିଖଣ୍ଡ ଧୌରାକାଠକେ ପାରମ୍ପରିକ ପଦ୍ଧତି ଅନୁସାରେ ରାଜପୁରୋହିତ ଆର୍ ଶ୍ରୋତ୍ରିୟ ବ୍ରାହ୍ମଣମାନେ ପୂଜା କରିଛନ୍। କେନ୍ଦ୍ର ସରକାର ଗଲା ମାସେ 1,95,506 କୋଟି ଟଙ୍କାର ଦ୍ରବ୍ୟ ଆଉ ସେବାକର ଜିଏସ୍ଟି ସଂଗ୍ରହ କରିଛନ୍। ଏ ବାବଦେ ଅର୍ଥ ମନ୍ତ୍ରଣାଳୟ ତରଫ ଜଣାପଡ଼ିଛେ। ଗଲା ବଛର ଜାନୁଆରୀ ମାସ ତୁଳନାତି ଏ ବଛର ଜାନୁଆରୀ ମାସେ 12.3% ଅତ୍କା ଜିଏସ୍ଟି ଆଦାୟ ହୋଇଛି। ସିଆଡ଼େ ଗଲା ଜାନୁଆରୀ ମାସେ ରାଇଜୁ 5,331 କୋଟି ଟଙ୍କାର ଜିଏସ୍ଟି ରାଜସ୍ୱ ସଂଗ୍ରହ କରାଯାଇଥିବା ବେଳେ ଗଲା ବଛର ଜାନୁଆରୀ ମାସେ ଇଟା 4,963 କୋଟି ଟଙ୍କା ଥିଲା। ଭୁବନେଶ୍ୱର ୟୁନିଟ୍ 5ର ଅଭିଯୋଗ ପ୍ରକୋଷ୍ଠ ନ ଆଇବା କାଲି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଏ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ଆଜ ଭୁବନେଶ୍ୱର କୃଷି ଭବନଠାରେ ବର୍ଣ୍ଣବୋଧ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପୁସ୍ତକକେ ଉନ୍ମୋଚନ କରିକରି କହିଛନ୍ତି ଯେ ପୁରୁଣା ବର୍ଣ୍ଣବୋଧର ମୌଳିକତାକେ ନଷ୍ଟ ନାଇଁ କରିକି ନୂଆ ବହିକେ ବୋଧଗମ୍ୟତା ଭିତରେ ରଖାଯାଇଛି।
ଆଜି ଆମେ ନୂଆ କରିକି ଆମେ ମଧ୍ୟ ଆଜି ଥୋଇଛନ୍ତି ଏବଂ ତାର ପୁରୁଣାର ମୌଳିକତାକୁ ଆମେ ନଷ୍ଟ କରିନାହାନ୍ତି ଏବଂ ଆମର ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ବହିଟିର ନୂଆ ଶୋଭନ ସଂସ୍କରଣ କରାଯାଇଛି, ତାକୁ ଆହୁରି ସେ ବୋଧଗମ୍ୟତା ଭିତରେ ତାକୁ ରଖାଯାଇଛି। ଏହା ଅତ୍ୟନ୍ତ ଆନନ୍ଦର ବିଷୟ। ଏଥିରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ଏଥିରେ ମର୍ଯ୍ୟାଦା ମଧ୍ୟ ଦିଆଯାଇଛି ଏବଂ ସେହି ଅନୁସାରେ ଏଥିରେ ନୂତନ ସଂସ୍କରଣକୁ ନିର୍ଭୁଲ ଏବଂ ପ୍ରମାଦ ମୁକ୍ତ କରିବା ଦିଗରେ ବିଶିଷ୍ଟ ଭାଷାବିତ୍ ଏବଂ ସାହିତ୍ୟିକ ନିଶ୍ଚିତ ଭାବରେ ତାଙ୍କର ଅବଦାନ ଏଥିରେ ବହୁତ ପ୍ରଶଂସ୍ୟ ଅଛି।
କାର୍ଯ୍ୟକ୍ରମଟି ନୂଆ ବର୍ଣ୍ଣବୋଧ ସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫ ବାହାରିଥିବା ଆଉ ତିନିଟା ବହୁ ବିଲ୍ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକାମ୍ର ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ। ଚାନ୍ଦିପୁରଠାରେ ଥିବା କ୍ଷେପଣାସ୍ତ୍ର ଘାଟିନୁ ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭିଏସ୍ଏଚ୍ଓ ଆର୍ଏଡିଏସ୍ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳଟି ବନା ହୋଇଥିବା ଏହି କ୍ଷେପଣାସ୍ତ୍ର ପ୍ରତିପକ୍ଷର କମ୍ ଉଚ୍ଚାତି ଜୋର୍ସେ ଆସୁଥିବା କ୍ଷେପଣାସ୍ତ୍ରକେ ଭେଦିଥିଲା। ପ୍ରତିରକ୍ଷା ଗବେଷଣା ଆର୍ ବିକାଶ ସଂଗଠନର ମିଳିଥିବା ସୂଚନା ଅନୁସାରେ ଗଲାକାଲ କରାଯାଇଥିବା ତିନିଟା ପରୀକ୍ଷଣ ସଫଳତାର ସହିତ ପ୍ରତିପକ୍ଷ କ୍ଷେପଣାସ୍ତ୍ରକେ ଧ୍ୱଂସ କରବାର୍ତ୍ତି ସଫଳ ହୋଇଥିଲା। ଭିଏସ୍ଏଚ୍ଓ ଆର୍ଏଡିଏସ୍ କ୍ଷେପଣାସ୍ତ୍ର ଭାରତୀୟ ପ୍ରତିରକ୍ଷା ବାହିନୀର ତିନିଟା ବିଭାଗର ଆବଶ୍ୟକତାକେ ପୂରା କରିପାରିବା ବୋଲି ରକ୍ଷା ମନ୍ତ୍ରଣାଳୟ ତରଫ କୁହାଯାଇଛି। ଆର୍ଦ୍ରଭୂମି ଆର୍ ଉପକାରିତା ବାବଦେ ଲୁକୁ ସଚେତନ କରବାର ଉଦ୍ଦେଶ୍ୟ ଫି ବଛର ଆଜିର ଦିନକେ ବିଶ୍ୱ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଉଛି। ଏ ବଛରର ଆଜିର ଦିବସର ବାର୍ତ୍ତା ହେଉଛି ଭବିଷ୍ୟତ ଲାଗି ଆର୍ଦ୍ରଭୂମିର ସୁରକ୍ଷା। ଜୈବ ବିବିଧତା, ଜଳବାୟୁ ନିୟନ୍ତ୍ରଣ ଆର୍ ମାନବ ସମାଜ ଲାଗି ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ ତାପମାତ୍ରା ବଢ଼ବାର ସହିତ ଶୀତ କମିଛେ। ଆଜ ରାଜ୍ୟର ଗୋଟେ ଯୋଡ଼େ ଜାଗାକେ ଛାଡ଼ିକରି ବାକି ଜାଗାମାନଙ୍କେ ଦିନର ସବୁନୁ ଜହ ତାପମାତ୍ରା 30 ଡିଗ୍ରୀ ଉପରେ ଥିଲା। ବଲାଙ୍ଗୀରନ ସବୁନୁ ଅତ୍କା 36.7 ଡିଗ୍ରୀ ରେକର୍ଡ କରାଯାଇଛି। ଆଇବା ହପ୍ତା ରାଜ୍ୟ ପାଗ ସୁଖା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ନୂଆପଡ଼ା ଜିଲ୍ଲାନ ଆଇବା ହପ୍ତା ତାପମାତ୍ରା 30-34 ଡିଗ୍ରୀ ଭିତରେ ରହିବା। শেষে মুখিয়া খবর ফের ঘায়ে সুভদ্রা যোজনার পহলা কিস্তির চার নম্বর খেপ সাহায্য টঙ্কা এই মাসর আট তারিখ তি দিয়া যা কহিলে উপমুখ্যমন্ত্রী প্রভাতি পরিড়া। আজ পবিত্র শ্রী পঞ্চমী তিথিন শিক্ষানুষ্ঠান মানকে হইছে দেবী সরস্বতী পূজা আউর রাইজে তাপমাত্রা বড়বার সহিতে শীত কমিছে। আজ বলাঙ্গীর দিনের সবুজ জহতাতি 36.7 ডিগ্রি সেলসিয়াস। আজির আঞ্চলিক খবর ইনু শেষ হল। জুহার।